କାଲି ମାଠିଆ ଖରାପ ହେଲେ ବାହାରି ଯାଇ ଚାଲିବି ନା କିଏ ଆମ ମାଠିଆ ଖରାପ ଖରାପ ହେଲେ ମାଠିଆ ଖରାପ ଯାଇବ ବୋଲି